ହ୍ୟାଲୋ, ମୋ ନାଁ ଗୀତା ରେଡ୍ଡି, ଆଉ ଆମ ଶୁକ୍ରବାର 66 ୱାର୍ଡରୁ କହୁଛି। ଆମ ଘର ସାମ୍ନା ଡ୍ରେନ୍ ଅଛି, ସ୍ଲାବ୍ ପଡିଛି, ପାଣି ବାହାରକୁ ଯିବା ବଦଳରେ ଆମ ଘରେ ପଡୁଛି, ଡ୍ରେନ୍ ବି ଜାମ୍ ହେଲାଣି।